ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। 22ତମ ଆସିଆନ ଭାରତ ସମ୍ମିଳନୀରେ ଆଭାସୀ ମାଧ୍ୟମରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ବିହାରରେ ଆଜିଠାରୁ ପାରମ୍ପରିକ ରୀତିନୀତି ଅନୁଯାୟୀ ଚାରିଦିନିଆ ଛଟ୍ ପର୍ବ ଆରମ୍ଭ। ବିହାର ବିଧାନସଭା ନିର୍ବାଚନ ନିମନ୍ତେ ପ୍ରଚାର ଅଭିଯାନ ଆରମ୍ଭ କଲେ ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମନ୍ କି ବାତ୍ କାର୍ଯ୍ୟକ୍ରମର 127ତମ ସଂସ୍କରଣରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଏବଂ ତିନି ମ୍ୟାଚ୍ ବିଶିଷ୍ଟ ପୁରୁଷ ଦିନିକିଆ କ୍ରିକେଟ୍ ସିରିଜ୍ର ଆଜି ଅନ୍ତିମ ମ୍ୟାଚ୍ରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବ ମୁକାବିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି 22ତମ ଆସିଆନ ଭାରତ ସମ୍ମିଳନୀରେ ଆଭାସୀ ମାଧ୍ୟମରେ ଯୋଗଦେବେ। ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ୍ଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ମଧ୍ୟ ଏହି ସମ୍ମିଳନୀର ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି। ଆସିଆନ ଭାରତ ରଣନୈତିକ ଭାଗିଦାରିତା ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲାଗି ଦ୍ୱିପକ୍ଷୀୟ ପ୍ରତିବଦ୍ଧତାକୁ ମଧ୍ୟ ଶ୍ରୀ ମୋଦି ସୁନିଶ୍ଚିତ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଏସିଆନ ନେତାମାନେ ମିଳିତ ଭାବେ ଆସିଆନ ଭାରତ ସମ୍ମିଳନୀର ବିକାଶ ସମ୍ପର୍କରେ ସମୀକ୍ଷା କରିବେ ଏବଂ ବ୍ୟାପକ ରଣନୈତିକ ଭାଗିଦାରୀ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ନିଆଯାଉଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ଆଲୋଚନା କରିବେ। ବିହାରରେ ଆଜିଠାରୁ ଚାରିଦିନିଆ ଛଟ୍ ପୂଜାର ଶୁଭାରମ୍ଭ ହୋଇଛି। ବିଶ୍ୱାସର ପର୍ବ ଭାବେ ଛଟ୍ ମହାପର୍ବ ପାରମ୍ପରିକ ରୀତିନୀତି ଅନୁଯାୟୀ ଆରମ୍ଭ ହୋଇଛି। ପ୍ରକୃତି ଏବଂ ସ୍ୱଚ୍ଛତାର ପ୍ରତୀକ ଭାବେ ସୂର୍ଯ୍ୟଦେବଙ୍କୁ ପୂଜାର୍ଚ୍ଚନା କରାଯାଉଛି। ଏହି ପର୍ବର ପ୍ରଥମ ଦିନରେ ଶ୍ରଦ୍ଧାଳୁମାନେ ଉପବାସ ପାଳନ କରି ସ୍ନାନ ପରେ ଅରୁଆ ଭାତ ଏବଂ ଲାଉ ତରକାରୀ ସମର୍ପଣ କରିବା ପରେ ଭୋଜନ କରନ୍ତି। ଛଟ୍ ପର୍ବର ଦ୍ୱିତୀୟ ଦିନରେ ଖରଣା ରୀତିନୀତି ପାଳନ କରାଯାଇଥାଏ। ଏଥିରେ ଶ୍ରଦ୍ଧାଳୁମାନେ ଖରଣା ପ୍ରସାଦ ଭାବେ ପରିଚିତ ଭୋଗ ସାମଗ୍ରୀ ସେବନ କରି 36 ଘଣ୍ଟିଆ ଉପବାସ ଆରମ୍ଭ କରିଥାନ୍ତି। ଆସନ୍ତା ସୋମବାର ଦିନ ନଦୀ କିମ୍ବା ଜଳାଶୟରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ପୂଜା କରାଯିବା ସହ ଛଟ୍ ଘାଟରେ ଚାରିଦିନ ବ୍ୟାପୀ ପର୍ବର ସମାପ୍ତି ସହିତ ମଙ୍ଗଳବାର ଦିନ ଉଦୀୟମାନ ସୂର୍ଯ୍ୟଙ୍କୁ ପୂଜା କରାଯିବ। ଛଟ୍ ପର୍ବ ଯୋଗୁଁ ବିହାର ସମେତ ଦେଶର ଅନ୍ୟ କେତେକ ଅଞ୍ଚଳରେ ଲୋକମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି। ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ସୁରକ୍ଷିତ ଭାବେ ପହଞ୍ଚାଇବା ଲାଗି ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟର ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ଗତକାଲି ସମସ୍ତିପୁରରେ ଏକ ନିର୍ବାଚନୀ ର୍ୟାଲିରେ ଯୋଗଦେଇ ଶ୍ରୀ ମୋଦି ଜନନାୟକ କର୍ପୂରୀ ଠାକୁରଙ୍କୁ ସ୍ମରଣ କରିବା ସହ ବିହାରରେ ବିକାଶ ଏବଂ ସାମାଜିକ ନ୍ୟାୟର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ।
ସମସ୍ତିପୁର ସେ ପୂର୍ଣ୍ଣିଆ କେ ଲିଏ 6 ଲେନ୍ ହାଇୱେ ବନ୍ ରହା ହେ ନଇ ରେଲ ଲାଇନେ ବନ୍ ରହି ହେ ବିହାର ମେ ବନ୍ଦେ ଭାରତ ଜୈସି ତେଜ ଟ୍ରେନେ ଚଲ ରହି ହେ ଦରଭଙ୍ଗା ମେ ଏୟାରପୋର୍ଟ ବନା ହେ ବିହାର ମେ ବିଜଲି କେ ନୟେ ନୟେ କାରଖାନେ ଲଗ ରହେ ହେ ଆଜ ବିହାର ମେ ଏକ ମାହୋଲ ବନା ହେ ଜ୍ୟାଦା ସେ ଜ୍ୟାଦା ନିବେଶକ ବିହାର ଆନା ଚାହତେ।
ବୁଧପୁରା ହେଲିପ୍ୟାଡ୍ ପଡ଼ିଆରେ ଏକ ସମାବେଶକୁ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ମୋଦି କହିଛନ୍ତି, କର୍ପୂରୀ ଠାକୁର ଦେଶର ଏକ ଅମୂଲ୍ୟ ହୀରା। ସ୍ୱାଧୀନ ଭାରତରେ ସାମାଜିକ ନ୍ୟାୟ ସ୍ଥାପନ କରିବା ଏବଂ ଅବହେଳିତ ତଥା ଗରିବ ବର୍ଗଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଦିଗରେ ତାଙ୍କର ଭୂମିକା ଅନନ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ସାମାଜିକ ନ୍ୟାୟ କେ ଦିଖାଏ କର୍ପୂରୀ ବାବୁ କେ ରାସ୍ତେ କୋ ଭାଜପା ଏନ୍ଡିଏ ନେ ସୁଶାସନ କା ଆଧାର ବନାୟା ହେ ହମନେ ଗରିବ ଦଲିତୋଁ ମହାଦଲିତୋଁ ପିଛଡ଼ୋଁ ଅତି ପିଛଡ଼ୋଁ କେ ହିତୋଁ କୋ ପ୍ରାଥମିକତା ଦି ହେ।
ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ତାଙ୍କର ମାସିକ ରେଡିଓ ମନ୍ କି ବାତ୍ କାର୍ଯ୍ୟକ୍ରମର 127ତମ ସଂସ୍କରଣ। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ସମ୍ବାଦ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ହେବ। ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀରେ ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। କେନ୍ଦ୍ର ପରିସଂଖ୍ୟାନ ଏବଂ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ଭାରତୀୟ ପରିସଂଖ୍ୟାନ ପ୍ରତିଷ୍ଠାନ ବିଧେୟକ 2025ର ପ୍ରସ୍ତାବନା ଉପରେ ମତାମତ ଓ ପରାମର୍ଶ ଦାଖଲ ସମୟସୀମା ବୃଦ୍ଧି କରିଛନ୍ତି। ଆସନ୍ତା ମାସ 3 ତାରିଖ ପର୍ଯ୍ୟନ୍ତ ଏହି ଡ୍ରାଫ୍ଟ ଉପରେ ଜନସାଧାରଣ ମତାମତ ଦେଇପାରିବେ। ମନ୍ତ୍ରଣାଳୟର ଇମେଲ୍ ମାଧ୍ୟମରେ ପ୍ରସ୍ତାବ ଓ ପରାମର୍ଶ ପଠାଯାଇପାରିବ। ଏହି ବିଧେୟକରେ ଭାରତର ପରିସଂଖ୍ୟାନ ପ୍ରତିଷ୍ଠାନକୁ ଏକ ବୈଧାନିକ ସଂସ୍ଥାରେ ପରିଣତ କରିବା ଲାଗି ବ୍ୟବସ୍ଥା ରହିଛି। ଭାରତୀୟ ତଟରକ୍ଷୀ ବାହିନୀ ଗତକାଲି 2 ଅତ୍ୟାଧୁନିକ କ୍ଷୁଦ୍ର ଦ୍ରୁତଗାମୀ ପେଟ୍ରୋଲିଂ ଜାହାଜ ଚଳାଚଳ ଆରମ୍ଭ କରିଛି। ଗୋଆ ସିପ୍ୟାର୍ଡ ଲିମିଟେଡ୍ରେ ଆଇସିଜି ଅଜିତ ଏବଂ ଅପରାଜିତକୁ ଉଦ୍ଘାଟନ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଜାହାଜଗୁଡ଼ିକର ଲମ୍ବ 52 ମିଟର। ପୂର୍ବରୁ 6 ଜାହାଜ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଗତକାଲି 2 ସାମିଲ କରାଯାଇଛି। 320 ଟନ୍ ଓଜନ ବିଶିଷ୍ଟ ଏହି ଜାହାଜଗୁଡ଼ିକରେ ଉନ୍ନତ ଗତିବିଧି ଏବଂ ଦକ୍ଷତା ରହିଛି। ତଟରକ୍ଷୀ ବାହିନୀ ପକ୍ଷରୁ ମତ୍ସ୍ୟ ସୁରକ୍ଷା, ଉପକୂଳ ପେଟ୍ରୋଲିଂ, ଚୋରା ଚାଲାଣ ଏବଂ ଜଳଦସ୍ୟୁମାନଙ୍କ କାର୍ଯ୍ୟ ଉପରେ ଏହା ସହାୟତାରେ ନଜର ରଖାଯିବ। ସାମଗ୍ରୀ ଓ ସେବାକର ଜିଏସ୍ଟି କ୍ଷେତ୍ରରେ ସଂଶୋଧନ ପରେ ଗତମାସ 22 ତାରିଖରୁ ଦେଶରେ ଅନେକଗୁଡ଼ିଏ କ୍ଷେତ୍ରରେ ବ୍ୟବସାୟ ବୃଦ୍ଧି ପାଇଛି। ଜିଏସ୍ଟି ହ୍ରାସ ଯୋଗୁଁ ଅଧିକ ସଞ୍ଚୟ ହେବା ସହ ନାଗରିକମାନଙ୍କ କ୍ରୟ କ୍ଷମତା ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିଏସ୍ଟି ସଞ୍ଚୟ ଉତ୍ସବ ଘୋଷଣା କରିବା ପରେ କେତେକ କ୍ଷେତ୍ରରେ ବ୍ୟବସାୟ ରେକର୍ଡ ସ୍ତରରେ ପହଞ୍ଚିଛି।
ଇସ୍ ବାର ତ୍ୟୋହାରୋ କେ ଇସ୍ ମୌସମ ମେ ଜିଏସ୍ଟି ବଚତ ଉତ୍ସବ ନେ ଭି ନୟେ ରଙ୍ଗ ଭର ଦିଏ ହେଁ। ୟେ ଜିଏସ୍ଟି ବଚତ ଉତ୍ସବ ରୋଜଗାର ଉତ୍ସବ ମେ ଭି ବଦଲ ରହା ହେ। ଅଭି ହମନେ ଦେଖା ଧନତେରସ ଦୀପାବଳି ପର ଜିସ୍ ତରହ ରେକର୍ଡ ବିକ୍ରି ହୁଇ ହେ, ନୟେ ନୟେ ରେକର୍ଡ ବନେ, ପୁରାଣେ ରେକର୍ଡ ଟୁଟେ। ୟେ ଦିଖାତା ହେ कि कैसे जीएसटी में हुए रिफॉर्म ने देश की अर्थव्यवस्था को नई गति दी है।
परवर्ती पीढ़ी जीएसटी संस्कार गृह निर्माण क्षेत्र में व्यवहार होता अत्यावश्यक सामग्रीगुड़ दर ह्रास कर मार्बल और ग्रानाइट ब्लॉक उपर पूर्व लागू हो 12% टिकस हार 5% को ह्रास पाई। ସେହିପରି ସିମେଣ୍ଟ ଉପରେ ଜିଏସ୍ଟି ହାର 28%ରୁ 18%କୁ ହ୍ରାସ ପାଇବା ପରେ ନିର୍ମାଣ ଖର୍ଚ୍ଚ ତୁଳନାତ୍ମକ ଭାବେ କମ୍ ହୋଇଛି। ଅନ୍ୟପକ୍ଷରେ ନିର୍ମାଣ କ୍ଷେତ୍ରରେ ବ୍ୟବହାର ହେଉଥିବା ଇଟା ଉପରେ ଜିଏସ୍ଟି ହାର 7% ହ୍ରାସ କରାଯାଇଛି। ବିଭିନ୍ନ ଗୃହ ନିର୍ମାଣକାରୀ ସଂସ୍ଥା ଏବଂ ନିର୍ମାଣ କ୍ଷେତ୍ରର ବ୍ୟବସାୟୀମାନେ ଜିଏସ୍ଟି ହ୍ରାସକୁ ସ୍ୱାଗତ କରିବା ସହ ସାଧାରଣ ଓ ମଧ୍ୟବିତ୍ତ ବର୍ଗର ଲୋକେ ଏହାଦ୍ୱାରା ସେମାନଙ୍କ ଗୃହ ନିର୍ମାଣ ସ୍ୱପ୍ନ ସାକାର କରିପାରିବେ ବୋଲି କହିଛନ୍ତି। ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଦ୍ୱାରା ଦକ୍ଷିଣ ଲେବାନନରେ ଆକାଶ ମାର୍ଗରୁ ଆକ୍ରମଣରେ ହିଜବୁଲା କମାଣ୍ଡର ଆବାସ ହସନ କାର୍କିର ମୃତ୍ୟୁ ହୋଇଛି। ହିଜବୁଲାର ଦକ୍ଷିଣାଞ୍ଚଳ ମୁଖ୍ୟାଳୟରେ କମାଣ୍ଡର ଭାବେ ଆବାସ କାର୍ଯ୍ୟ କରୁଥିଲା। ଇସ୍ରାଏଲ୍ ପକ୍ଷରୁ କୁହାଯାଇଛି ସମ୍ପୃକ୍ତ କମାଣ୍ଡର ହିଜବୁଲାକୁ ପୁଣି ସଂଗଠିତ କରିବା ଲାଗି ଉଦ୍ୟମ ଚଳାଇଥିଲା। ଲେବାନନର ରାଷ୍ଟ୍ରୀୟ ସମ୍ବାଦ ସଂସ୍ଥା ଏହି ମୃତ୍ୟୁ ଖବରକୁ ନିଶ୍ଚିତ କରିଛି। ସେ ଯାଉଥିବା ଗାଡ଼ିରେ ଇସ୍ରାଏଲ୍ର ଆକ୍ରମଣରେ ମୃତ୍ୟୁ ହୋଇଥିବା କୁହାଯାଇଛି। 3 ବିଶିଷ୍ଟ ପୁରୁଷ ଦିନିକିଆ କ୍ରିକେଟ୍ ସିରିଜ୍ର ଆଜି ଅନ୍ତିମ ମ୍ୟାଚ୍ରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିଡ୍ନୀ କ୍ରିକେଟ୍ ଗ୍ରାଉଣ୍ଡରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ 9:00 ମ୍ୟାଚ୍ ଖେଳାଯିବ। ଏହି ସିରିଜ୍ରେ ଅଷ୍ଟ୍ରେଲିଆ 2-0 ଆଗରେ ରହିଛି। ଆଡିଲେଡ୍ର ଓଭାଲରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଭାରତକୁ 2 ପରାସ୍ତ କରିଥିବାବେଳେ ପ୍ରଥମ ଦିନିକିଆରେ ପର୍ଥରେ ଅନୁଷ୍ଠିତ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଭାରତକୁ 7 ପରାସ୍ତ କରିଥିଲା। ଆଇସିସି ମହିଳା ଦିନିକିଆ କ୍ରିକେଟ୍ ବିଶ୍ୱକପ୍ରେ ଗତକାଲି ବର୍ଷା ଯୋଗୁଁ ଶ୍ରୀଲଙ୍କା ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ବାତିଲ ହୋଇଛି। ଆଜି ଇନ୍ଦୋରର ହୋଲକର କ୍ରିକେଟ୍ ଷ୍ଟାଡିୟମ୍ରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ଅପରାହ୍ନ 3:00 ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦ ପୁଣି ଥରେ। 22ତମ ଆସିଆନ୍ ଭାରତ ସମ୍ମିଳନୀରେ ଆଭାସୀ ମାଧ୍ୟମରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ବିହାରରେ ଆଜିଠାରୁ ପାରମ୍ପରିକ ରୀତିନୀତି ଅନୁଯାୟୀ 4-ଦିନିଆ ଛଟ୍ ପର୍ବ ଆରମ୍ଭ। ବିହାର ବିଧାନସଭା ନିର୍ବାଚନ ନିମନ୍ତେ ପ୍ରଚାର ଅଭିଯାନ ଆରମ୍ଭ କଲେ ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମନ୍ କି ବାତ୍ କାର୍ଯ୍ୟକ୍ରମର 127ତମ ସଂସ୍କରଣରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଏବଂ 3 ବିଶିଷ୍ଟ ପୁରୁଷ ଦିନିକିଆ କ୍ରିକେଟ୍ ସିରିଜ୍ର ଆଜି ଅନ୍ତିମ ମ୍ୟାଚ୍ରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।